వాసుదేవాయ. శ్రీమద్ భాగవతం దశమ స్కంద సయాధ్యాయ శ్లోకం శిశుకోవాచ ఏవం సో భక్తయో రాజన్ భగవాన్ భక్త భక్తిమాన్ ఉషిత్వాదిశ్య సన్మార్గం పునర్ద్వారవదీమవాత్. తను పంచాశ అధ్యాయ కోణ వర్ణనా కలయిత్రా ଭଗବାନ ବଳି ମହାରାଜଙ୍କର ସୁତଳକୁ ଯାଇ ଦେବକୀଙ୍କର ଛଅ ପୁତ୍ରକୁ ଆଣିଥିଲେ. ତେଣୁ ଛୟାଅଶୀ ଅଧ୍ୟାୟରେ ରାଜା ପଚାରୁଛନ୍ତି ପରୀକ୍ଷିତ ମହାରାଜ, ବ୍ରହ୍ମନ୍ ବେଦିତ ମିଚ୍ଛାମ ସ୍ୱସାରଂ ରାମକୃଷ୍ଣ ଏହୋ ଯଥୋପଦମେ ବିଜୟ ଯା ମମାସି ପିତାମହୀ. ଏ ରାଜନ୍, ଏ ବ୍ରହ୍ମନ୍, ମୁଁ ଜାଣିବା ପାଇଁ ଚାହୁଁଛି କେମିତି ଭଗବାନ ରାମକୃଷ୍ଣ ଏବଂ ତାଙ୍କର ମିଥିଳାକୁ ଯାଇକରି ବହୁଳାସ ଏବଂ ସୂତଦେବଙ୍କ ସଦ୍ଗତି ପ୍ରଦାନ କରିଥିଲେ, ଏବଂ ଯଥୋପଯମୀ ଯେମିତି ବିଜୟ କହିଲେ କିଏ ବିଜୟ ହେଉଛନ୍ତି କିଏ ଅର୍ଜୁନଙ୍କର ଦଶଟା ନାମ କ'ଣ ଜାଣିଛ? ତେଣୁ ଅର୍ଜୁନ ସେଥିରେ ଗୋଟେ ନାମ ହେଉଛି ବିଜୟ. ତେଣୁ ମୁଁ ଜାଣିବା ପାଇଁ ଚାହୁଁଛି ଏ ବ୍ରହ୍ମାଣ୍ଡ ରାମକୃଷ୍ଣଙ୍କର ଭଉଣୀ କିଏ?
ସୁଭଦ୍ରା.
କେମିତି ଏ ବିଜୟ ଯିଏକି ମୋର ପିତାମହ, ଏବଂ ବିଜୟ ସୁଭଦ୍ରା ମଧ୍ୟ ମୋର ପିତାମହୀ ହେବେ, ଅଜା ହେବେ, କେମିତି ତାଙ୍କୁ ବିବାହ କରିଥିଲେ? ଏ ପ୍ରଶ୍ନ ଯେତେବେଳେ ପଚାରିଲେ, ତେଣୁ ଏ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ହେ ମହାରାଜ ପରୀକ୍ଷିତ, ବଳଦେବଙ୍କ ସହିତ ଏଠାରୁ ଆରମ୍ଭ କରି ଅନିରୁଦ୍ଧ ପର୍ଯ୍ୟନ୍ତ ବିବାହ ସବୁକିଛି ମୁଁ କହିଲି, କିନ୍ତୁ ସୁଭଦ୍ରା ବିଷୟରେ ତ ପରୀକ୍ଷିତ ମହାରାଜ ତ ଶୁଣିପାରିଲି ନାହିଁ. ସୁଭଦ୍ରା କେମିତି ବିବାହ କଲେ ସେଇଟା ଟିକେ କୁହନ୍ତୁ. ତେଣୁ ସୁଖଦେବ ଗୋସ୍ୱାମୀ କହିଲେ ଯେ ଥରେ ଯେତେବେଳେ ପାଣ୍ଡବମାନେ ବିବାହ କରିଥିଲେ ଦ୍ରୌପଦୀଙ୍କୁ, ସେଥିରେ ଗୋଟେ ସର୍ତ୍ତ ଥିଲା ଯେ ଗୋଟିଏ ଗୋଟିଏ ବର୍ଷ ଦ୍ରୌପଦୀଙ୍କୁ ଜଣେ ଜଣେ ରଖିବେ. ଯିଏ ଜଣେ ପାଖରେ ଥିଲାବେଳେ ଦ୍ରୌପଦୀ ଯଦି ଆଉ ଜଣେ କିଏ ଚାଲିଯିବେ ତାହେଲେ ସେ ଗୋଟେ ବର୍ଷ ସବୁ ଯା କରିବେ. ତେଣୁ ଥରେ ଯୁଧିଷ୍ଠ ମହାରାଜଙ୍କ ପାଖରେ ଥିଲାବେଳେ ଦ୍ରୌପଦୀ ଜଣେ ଆସିଥିଲେ, ମୁନି ଜଣେ ଆସିଥିଲେ, ସେ କହିଲେ ଯେ ଅର୍ଜୁନଙ୍କୁ କହିଲେ ଯେ ଏମିତି ଆମର ଗୋଟେ ବହୁତ ଦରକାର ପଡ଼ୁଛି, ତୁମକୁ ଯିବାକୁ ପଡ଼ିବ, ତୁମେ ତାଙ୍କୁ ସହିତ ଯୁଦ୍ଧ କରିବ ଏସବୁ. ସେ କହିଲେ ନା ବର୍ତ୍ତମାନ ମୁଁ ଯାଇପାରିବିନି, କାହିଁକି ନା ବର୍ତ୍ତମାନ ଭାଇ ଯୁଧିଷ୍ଠିର ମହାରାଜଙ୍କ ପାଖରେ ଦ୍ରୌପଦୀ ରହିଛନ୍ତି, ମୁଁ ତା ଭିତରକୁ ଗଲେ ଆଣିବି ସେ ଅସ୍ତ୍ର ଗାଣ୍ଡିବ ତେଣୁ ସେ. କିନ୍ତୁ ଯେହେତୁ ସେ ମୁନି ଜଣଙ୍କ ବହୁତ କ୍ରୋଧ ପ୍ରକାଶ କରିବେ କାଳେ, ସେଥିପାଇଁ ସେ ଭିତରକୁ ପଶିଗଲେ. ମୁଁ କହିବି ସେଇଟା ପରେ. ତେଣୁ ପଶିଗଲା ପରେ ସେ ଅସ୍ତ୍ର ଆଣିକରି ତାଙ୍କର ଗାଣ୍ଡିବଦନ ଆଣିକରି ତାକୁ ସେ ଯେଉଁ ରକ୍ଷସକୁ ମାରିବା କଥା ମାରିଲେ. କିନ୍ତୁ ଯେହେତୁ ବର୍ତ୍ତମାନ ଦ୍ରୌପଦୀଙ୍କ ପାଖରେ ଥିଲାବେଳେ ଯୁଧିଷ୍ଠିର ମହାରାଜ ସେ ପଶିଯାଇଥିଲେ, ସେଥିପାଇଁ ସେ ତାଙ୍କୁ ସନ୍ନ୍ୟାସ ନେଇକରି ସେ ବୁଲୁଥିଲେ, ତ୍ରିଦଣ୍ଡ ଧାରଣ କରିକି ବୁଲୁଥିଲେ ଚାରିଆଡ଼େ. ତେଣୁ ଯେତେବେଳେ ପହଞ୍ଚିଲେ ଦ୍ୱାରକାରେ ସେ ଏଭଳି ବେଶ ପଡ଼ିଥିଲେ ଯେ ତାଙ୍କୁ କେହି ଚିହ୍ନି ପାରୁନଥିଲେ, ଇଏ ହେଉଛନ୍ତି ଅର୍ଜୁନ ବୋଲି. ଅର୍ଜୁନ ବେଶ ପଡ଼ିଥିଲେ ସନ୍ନ୍ୟାସ ବେଶ, କେହି ଜାଣିପାରିଲେନି ଅର୍ଜୁନ ବୋଲି, ବଳଦେ ମଧ୍ୟ ଜାଣିପାରିଲେନି ଭଗବାନ ସ୍ୱୟଂ. ତେଣୁ ଅର୍ଜୁନ ଜାଣିଲେ ଯେ ବଳଦେବ କ'ଣ କରୁଛନ୍ତି, ତାଙ୍କର ଭଉଣୀଙ୍କୁ ସୁଭଦ୍ରାଙ୍କୁ ତାଙ୍କର ଶିଷ୍ୟ କିଏ ଦୁର୍ଯ୍ୟୋଧନକୁ ବିବାହ ଦେବା ପାଇଁ ଚାହୁଁଛନ୍ତି. ତେଣୁ ଏଇଟା ଭଗବାନ କୃଷ୍ଣ ଏବଂ ବସୁଦେବ ଚାହୁଁନଥିଲେ, ତେଣୁ ଯାହା ହଉ ଅର୍ଜୁନ ସେଇ ସମୟରେ ଥିଲାବେଳେ ଦ୍ୱାରକାରେ ଗୋଟେ ଥର ବଳଦେବ ତାଙ୍କୁ ନିମନ୍ତ୍ରଣ କଲେ ତାଙ୍କର ଗୃହକୁ ଖାଇବା ପାଇଁ। ତେଣୁ ଇଏ ଯେଉଁ ଅର୍ଜୁନଙ୍କର ଯେଉଁ ଯାଇଥିଲେ ଖାଦ୍ୟ ଗ୍ରହଣ କରିବା ପାଇଁ ସୁଭଦ୍ରା ତାଙ୍କୁ ଖାଦ୍ୟ ପରିବେଷଣ କରୁଥିଲେ। ସୁଭଦ୍ରାଙ୍କ ସୌନ୍ଦର୍ଯ୍ୟ ବିଷୟରେ ସେ ଶୁଣିଥିଲେ, କିନ୍ତୁ ଆଜି ଦେଖିକିରି ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇଗଲେ। ଏବଂ ଅର୍ଜୁନଙ୍କର ସୌନ୍ଦର୍ଯ୍ୟ ମଧ୍ୟ ବହୁତ ବହୁତ ରହିଛି, ସୁନ୍ଦର ରହିଛି ଅର୍ଜୁନ, ସିଏ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ। ସୁଭଦ୍ରା ଜାଣିପାରିଲେ ଯେ ପ୍ରକୃତରେ ଏ ସନ୍ନ୍ୟାସ ନୁହଁ, ପ୍ରକୃତ ସନ୍ନ୍ୟାସ ନୁହନ୍ତି, ସେ ଜାଣିପାରିଲେ। ତେଣୁ ତାଙ୍କ ପ୍ରତି ସେ ଆକର୍ଷିତ ହେଲେ। ତେଣୁ ଅର୍ଜୁନଙ୍କୁ ଆଉ ନିଦ ହେଲା ନାହିଁ, ସେ ଚିନ୍ତା କଲେ କେମିତି ମୁଁ ସୁଭଦ୍ରାଙ୍କୁ ହରଣ କରିବି। ତେଣୁ କୃଷ୍ଣ ଏବଂ ବସୁଦେବଙ୍କର ଅନୁମତି ନେଇ ଗୋଟେ ଥରେ ତାଙ୍କର ଦ୍ୱାରକାରେ ଗୋଟେ ଠାକୁରଙ୍କର ପୂଜାପୂଜି ହେଉଥିଲା, ସେହି ସମୟରେ ସେ କ'ଣ କଲେ ସୁଭଦ୍ରା ଯେତେବେଳେ ଯାଉଛନ୍ତି ଦର୍ଶନ କରିବା ପାଇଁ ସେ ତାଙ୍କୁ ହରଣ କରି ନେଇଗଲେ। ତେଣୁ ଏ କଥା ଯେତେବେଳେ ବଳରାମ ଜାଣିଲେ ସେତେବେଳେ ସେ ବହୁତ କ୍ରୋଧ ପ୍ରକାଶ କଲେ, କିନ୍ତୁ ଭଗବାନ କୃଷ୍ଣ ତାଙ୍କୁ ବୁଝେଇଲେ, କହିଲେ ଦେଖନ୍ତୁ ଯେତେବେଳେ ଆପଣଙ୍କର ସୈନ୍ୟମାନେ ଯାଇଥିଲେ ଅର୍ଜୁନଙ୍କ ସହିତ ଯୁଦ୍ଧ କରିବା ପାଇଁ, ସେ ରଥ କିଏ ଚଳୁଥିଲେ? ନା ସୁଭଦ୍ରା, ନା ତାହେଲେ କିଏ କାହାକୁ ହରଣ କଲା? ଅର୍ଜୁନ ସୁଭଦ୍ରାଙ୍କୁ ହରଣ କଲେ ନା ସୁଭଦ୍ରା ଅର୍ଜୁନଙ୍କୁ ହରଣ କଲେ? ସେତେବେଳେ ଯେତେବେଳେ ବଳରାମ ଜାଣିଲେ ପ୍ରକୃତରେ ମୋର ଭଉଣୀ ଚାହୁଁଛି ଅର୍ଜୁନଙ୍କୁ ବିବାହ କରିବା ପାଇଁ, ସେତେବେଳେ ସେ ତାଙ୍କୁ ବହୁତ ଯୌତୁକ ଇତ୍ୟାଦି ଦେଇ ତାଙ୍କୁ ବିଦାୟ ଦେଇଥିଲେ। ତେଣୁ ତାପରେ ଆଉ ଗୋଟେ ଲୀଳା ବର୍ଣ୍ଣନା କଲେ, ଯେଉଁଥିରେ ଭଗବାନ ଭଗବାନ ଭକ୍ତ ଭକ୍ତିମାନ ଯେଉଁ କୁହାଯାଉଛି, ଏଠି ପଢ଼ିଲେ ନା ଭଗବାନ ଭକ୍ତ ଭକ୍ତିମାନ, ଭଗବାନ ଭକ୍ତ ଯେମିତି ଭଗବାନ ଭଲ ପାଆନ୍ତି ସେଭଳି ଭାବରେ ଭଗବାନ ମଧ୍ୟ ଅଧିକ ଭଲ ପାଆନ୍ତି। ଭଗବାନ ଭକ୍ତ ଭକ୍ତିମାନ, ତେଣୁ ଭଗବାନ ତାଙ୍କର ମୁନିଋଷିମାନଙ୍କ ସହିତ, ନାରଦ ଇତ୍ୟାଦି ମୁନିଋଷିମାନଙ୍କ ସହିତ ସୁଖଦେବ ଗୋସ୍ୱାମୀ ମଧ୍ୟ ସେଠି ଯାଇଥିଲେ, ଥରେ ଯାଇଛନ୍ତି ମିଥିଳାକୁ। ମିଥିଳାରେ ଯେ ରାଜା ଥିଲେ ସେ ହେଉଛନ୍ତି ସୁଖଦେବ ଏ ବହୁଳାଶ୍ୱ, ଏବଂ ସେଠି ଜଣେ ବ୍ରାହ୍ମଣ ଥିଲେ ମଧ୍ୟ ସେ, ତାଙ୍କ ନାଁ ହେଉଛି ସୁଖଦେବ। ତେଣୁ ଦୁଇ ଜଣ ଯାକ ତାଙ୍କୁ ଯାଇକି ଅନୁରୋଧ କଲେ ତାଙ୍କର ଗୃହକୁ ଯିବା ପାଇଁ। ତେଣୁ ଭଗବାନ ନିଜକୁ ବିସ୍ତାର କରିବା ସଙ୍ଗେ ସଙ୍ଗେ ମୁନି ଋଷିମାନଙ୍କୁ ମଧ୍ୟ ବିସ୍ତାର କରିକିରି ଦୁଇ ଜଣଙ୍କର ଗୃହରେ ଏକ ସମୟରେ ପ୍ରବେଶ କଲେ, କିନ୍ତୁ ଜଣେ ଜାଣିନାହାନ୍ତି ସେ ଆଉ ଜଣଙ୍କ ଘରକୁ ଯାଇଛନ୍ତି ବୋଲି, ସେମାନେ ଭାବୁଛନ୍ତି ଭଗବାନ ଏବଂ ଋଷିମାନେ ଆମର ଗୃହକୁ ଆସିଛନ୍ତି। ତେଣୁ ସମସ୍ତେ ଭଗବାନଙ୍କର, ଦୁଇ ଜଣ ଯାକ ଭଗବାନଙ୍କର ବହୁତ ସୁନ୍ଦର ଭାବରେ ସେବା କଲେ, ଭଗବାନ ଏବଂ ରାଜସୀମା ମୁନି ଋଷିମାନଙ୍କର ସମସ୍ତଙ୍କୁ ସେବା କଲେ। ତେଣୁ ଯଦିଓ ଏ ବ୍ରାହ୍ମଣ ଜଣଙ୍କ ପାଖରେ କିଛି ବିଶେଷ ଧନ ନଥିଲା, କିନ୍ତୁ ତଥାପି ସେ ଯେତିକି ଥିଲା ସେତିକିରେ ସନ୍ତୁଷ୍ଟ ରହୁଥିଲେ, ଏବଂ ଯେତେ ରାଜା ତାଙ୍କ ପାଖରେ ବହୁତ ଜିନିଷ ରହିଥିଲା, କିନ୍ତୁ ଦୁଇ ଜଣ ଯାକ ଭଗବାନଙ୍କୁ ସନ୍ତୁଷ୍ଟ କରିଥିଲେ। ତେଣୁକରି ଏଇଠି କୁହାଯାଉଛି ଯେ ଏବଂ ସୁଭକ୍ତି ରାଜନ, ଏ ରାଜନ ପରୀକ୍ଷିତ ମହାରାଜ ନିଜର ଭକ୍ତଙ୍କ ପ୍ରତି ଭଗବାନ ଭକ୍ତ ଭକ୍ତିମାନ, ଭଗବାନ ତାଙ୍କର ଭକ୍ତ ପ୍ରତି ବହୁତ ଆସକ୍ତ ଭକ୍ତି, ଭଗବାନ ମଧ୍ୟ ଭକ୍ତକୁ ଭକ୍ତି କରନ୍ତି, ଯେମିତି ଭକ୍ତ ଭଗବାନ ଭକ୍ତି କରୁଛନ୍ତି, ଭଗବାନ ମଧ୍ୟ ଭକ୍ତକୁ ଭକ୍ତି କରୁଛନ୍ତି। ତେଣୁ ସେ ଦୁଇ ଜଣ ଯାକୁ ଉଷିତ୍ୱା ଆଦିଶ୍ୟ ସନ୍ମାର୍ଗ, ସନ୍ମାର୍ଗ ତାଙ୍କୁ ସବୁ ଉପଦେଶ ପ୍ରଦାନ କରିଥିଲେ। ଏଇଭଳି ଭାବରେ କରି ସେ ପୁନର୍ଦ୍ୱାରବତୀ ମଗା ପୁଣିଥରେ ସେ ଦ୍ୱାରକାକୁ ଫେରିଆସିଲେ। ତେଣୁ ତା ପର ଅଧ୍ୟାୟରେ ସପ୍ତାଶ ଅଧ୍ୟାୟରେ ଏଠି ବେଦ ସ୍ତୁତି ସବୁ ରହିଛି, ବେଦ ସ୍ତୁତି। ବେଦ ଯେତେବେଳେ ପରୀକ୍ଷିତ ମହାରାଜ ପଚାରିଲେ ଯେ ପ୍ରଭୁ ବ୍ରହ୍ମନ୍ ବ୍ରାହ୍ମଣ୍ୟ ନିର୍ଦ୍ଦେଶ୍ୟେ ନିର୍ଗୁଣେ ଗୁଣବୃତ୍ତେ କଥଂ ଚରନ୍ତି ଶ୍ରୁତେ ସାକ୍ଷାତ ସତଃ ପରେ, ଭଗବାନ ଯେତେବେଳେ ଭୌତିକ ଜଗତକୁ ଧ୍ୱଂସ କରିଦିଅନ୍ତି, ଏକୁଟିଆ ରୁହନ୍ତି, ଆଉ କେହି ନାହାନ୍ତି, ସେବନ କରନ୍ତି, ପୁଣି ଯେତେବେଳେ ସୃଷ୍ଟି ଆରମ୍ଭ ହେବ ତାଙ୍କୁ କିଏ ଜାଗ୍ରତ କରାନ୍ତି? ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରକୃତରେ ଏଇ ଯେଉଁ ସୂଚନା ଶ୍ରୁତିମାନେ ଅଛନ୍ତି, ବେଦମାନେ ଅଛନ୍ତି, ଏମାନେ ସବୁ ଗାୟନ କରନ୍ତି, ଭଗବାନଙ୍କୁ ଗାୟନ କରି ତାଙ୍କୁ ସ୍ୱୟଂକୁ ଜାଗ୍ରତ କରନ୍ତି। ବେଦମାନେ ସବୁ ସ୍ୱୟଂ ସବୁ ଗାୟନ କରନ୍ତି। ତେଣୁ ଏଠି ସବୁ ବେଦର ସ୍ତୁତି ସବୁ ରହିଛନ୍ତି ଏ ସତାଅଶୀ ଅଧ୍ୟାୟରେ। ବହୁତ କଷ୍ଟ ସବୁ ସ୍ତୁତି ବୁଝିବା। ତେଣୁ ଆମେ ଗୋଟିଏ ସ୍ତୁତି ପାଠ କରିବା, ସୁତ ହେଉଛୁ 88 ପୂର୍ଣ୍ଣ କରାଯାଇଛି। ଶ୍ରୀ ସୁତ ହେଉଛୁ ଅପରିମିତା ଧ୍ରୁବସ୍ଥାନ ଋତୁ ଯଦି ସର୍ବଗତା ତରି ନ ଶାଶ୍ୱତ ନିୟମ ଧ୍ରୁବ ନେତର ଅଜନୀଚ ଜନ୍ମୟଂ ତଦ୍ୟୁଚ୍ୟ ନିୟନ୍ତୃ ଭବେତ୍ ସମମନୁଜାନତୁଷ୍ଟତୟା। ତେଣୁ ସେ କହୁଛନ୍ତି ଯେ ଅପରିମିତା ଧ୍ରୁବା ତନୁଭୂତା ଯଦି ସର୍ବଗତା, ତନୁଭୂତା ହେଉଛନ୍ତି ଜୀବମାନେ ଯିଏକି ଶରୀର ଧାରଣ କରିଛନ୍ତି। ଭଗବାନ ତନୁଭୂତା ନୁହନ୍ତି, ଭଗବାନ ଆଉ ଭଗବାନଙ୍କ ଭିତରେ କିଛି ଶରୀର ଭିତରେ କିଛି ତଫାତ ନାହିଁ, ଆମେ ଆଉ ଆମର ଶରୀର ଭିତରେ ତଫାତ ରହିଛି, ସେଥିପାଇଁ ଆମେ ତନୁଭୂତା ବୋଲି କୁହାଯାଉଛୁ। ଇଏ ହେଉଛି କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ। କ୍ଷେତ୍ରଜ୍ଞ କ୍ଷେତ୍ରଜ୍ଞ ଭିତରେ ତଫାତ ଲୋକମାନେ ଜାଣିପାରନ୍ତି ନାହିଁ, ଶତକଡ଼ା 90% ଭାବ ଲୋକ ଜାଣିପାରନ୍ତି ନାହିଁ ଯେ ସେମାନେ ହେଉଛନ୍ତି ଶରୀରଠାରୁ ଭିନ୍ନ। କିନ୍ତୁ ଭଗବାନ ଆଉ ଭଗବାନଙ୍କର ଶରୀର ଭିତରେ କିଛି ତଫାତ ନାହିଁ, ଇଏ ହେଉଛି ଭଗବାନ ଆଉ ଜୀବ ଭିତରେ ତଫାତ, ବିଶେଷ ଭାବରେ ଯେଉଁମାନେ ବଦ୍ଧ ଜୀବ। ତେଣୁ ଏଇ ବଦ୍ଧ ଜୀବମାନେ ତନୁଭୂତା, ଏମାନେ ହେଉଛନ୍ତି ଅପରିମିତା, ଗଣି ହେବନି କେତେ ଜୀବ ଅଛନ୍ତି। ଯଦି ସେମାନେ ସର୍ବଗତା, ଯଦି ସେମାନେ ସବୁଠି ଯାଇପାରିଥାନ୍ତେ, ତାଙ୍କର ମନ ଇଚ୍ଛାରେ କରିପାରିଥାନ୍ତେ, ତାହେଲେ ତରି ନ ଶାଶ୍ୱତ ଇତି, ତାହେଲେ ସେ ଆପଣଙ୍କର ଶାସନର ଅଧୀନରେ ନଥାନ୍ତେ। ନିୟମ ଧ୍ରୁବ ନିହିତ ରଥା, ସେ ଆପଣଙ୍କ ନିୟମ ଅଧୀନରେ ରହିନଥାନ୍ତେ, ସେମାନେ ମଧ୍ୟ ଆପଣଙ୍କ ଭଳି ସ୍ୱତନ୍ତ୍ର ରହିଥାନ୍ତେ, କିନ୍ତୁ ପ୍ରକୃତରେ ସେମାନେ ଆପଣଙ୍କର ଅଧୀନ। କିନ୍ତୁ ଅଜନୀଚ ଜନ୍ମୟଂ ତଦ୍ ବିମୁଚ ନିୟନ୍ତୃ ଭବେତ୍ ସମମନୁଜାନତାଂ ଜଦମତଂ ମତ ଦୁଷ୍ଟତୟା। କିନ୍ତୁ ଯେଉଁମାନେ କହନ୍ତି ସେ ସମ ଜୀବ ଏବଂ ଆପଣ ସମାନ, ଭଗବାନ ସମାନ, ସମ ମନୁଜାନତାଂ ଜଦମତଂ, ଯେଉଁମାନେ ଏଇଭଳି ଭାବରେ କହନ୍ତି ସେମାନଙ୍କର ମତ ଦୁଷ୍ଟତୟା, ସେମାନେ ପ୍ରକୃତରେ ବୁଦ୍ଧିମାନ ନୁହନ୍ତି, ଏସବୁ ପ୍ରକୃତ ବୁଦ୍ଧି ନୁହଁ। ଜୀବ ହେଉଛି ସବୁବେଳେ, ଯେଉଁ ମାୟାବାଦୀମାନେ ବାଚ୍ୟ ଶୁଣିଲେ ସେମାନେ କହନ୍ତି ଆମେ ମଧ୍ୟ ଭଗବାନ, ତେଣୁ ଏଇ ଯେଉଁ ମତ ଇଏ ହେଉଛି ଦୂଷିତ ମତ, ଏ ପ୍ରକୃତ ମତ ନୁହଁ। ଏଇଭଳି ଭାବରେ ସତ୍ୟାଶୀ ଅଧ୍ୟାୟରେ ଶ୍ରୁତିମାନେ ବିଭିନ୍ନ ପ୍ରକାର ସବୁ ଭଗବାନଙ୍କୁ ସ୍ତୁତି କରି ଜାଗ୍ରତ କରାଇଥିଲେ। ତେଣୁ ଏଇଟା ଯେଉଁ ଗୋପୀମାନେ ଥିଲେ, ଗୋପୀମାନଙ୍କ ଭିତରେ ଅଧିକାଂଶ ଶ୍ରୁତିଚାରୀ ଗୋପୀମାନେ ଥିଲେ, ବିଭିନ୍ନ ପ୍ରକାର ଗୋପୀ ଅଛନ୍ତି ଭଗବାନଙ୍କର ବୃନ୍ଦାବନ ଲୀଳାରେ ଯେଉଁ ଗୋପୀମାନେ ଥିଲେ, ତାଙ୍କ ଭିତରେ କେତେଜଣ ଶ୍ରୁତିଚାରୀ ଗୋପୀ ମଧ୍ୟ ଥିଲେ। ତେଣୁ ସେଇଭଳି ଭାବରେ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କଲେ, ସେତେବେଳେ ଭଗବାନ ପୁଣି ଜାଗ୍ରତ ହୋଇ ତାପରେ ପୁଣି ସୃଷ୍ଟି ଆରମ୍ଭ କରିଛନ୍ତି। ଜୟ ଶ୍ରୀମଦ ଭାଗବତ ଦଶମ ସ୍କନ୍ଦ 86 ଅଧ୍ୟାୟ ଏବଂ 87 ଅଧ୍ୟାୟ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୁଟୀ ବୈଷ୍ଣବ।